ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আমার পথপ্রদর্শিকা বেতার অনুষ্ঠান তরফ আপনার হার্দিক প্রীতি শুভেচ্ছা জ্ঞাপন করুছু। প্রভু যীশুঙ্কর অনুগ্রহ আজ আমি পুনর্বার তাঁর বাক্য অধ্যয়ন তথা শ্রবণ করা সুযোগ পাইছু। আমার বিশ্বাস আজ প্রভু তাঁর বাক্য মধ্যে আমার সহিত কথা কহা যাওয়া আজ আশীর্বাদ করা যাওয়া কিন্তু আমি সেই প্রকার প্রস্তুতির হৃদয় নিয়ে ତାଙ୍କର ନିକଟବର୍ତ୍ତୀ ହେବା ଉଚିତ। ତାହେଲେ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କହିବେ, ଆଉ ସେ ଆମମାନଙ୍କୁ ତାଙ୍କର ସେହି ଶାନ୍ତି ଆନନ୍ଦ ପ୍ରଦାନ କରିବେ। ଆପଣଙ୍କର ଯଦି କୌଣସି ପ୍ରକାର ସମସ୍ୟା ରହିଅଛି ବା ଦୁଃଖ ରହିଅଛି, ତାହେଲେ ତାହା ପ୍ରଭୁଙ୍କ ନିକଟରେ ଜଣାନ୍ତୁ। ଆଉ ବିଶେଷର ଅନୁରୋଧ, ଆପଣଙ୍କର ଯଦି ସାକ୍ଷ୍ୟ କିମ୍ବା ପ୍ରାର୍ଥନାର ଅନୁରୋଧ ଥାଏ, ତାହେଲେ ତାହା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ତୁମେ ଆମମାନଙ୍କୁ ତୁମର ସେ ଆଶୀର୍ବାଦ ଅନୁଗ୍ରହରେ ଏପର୍ଯ୍ୟନ୍ତ ବଞ୍ଚାଇ ରଖିଅଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କ ସହିତରେ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକ ତୁମେ ପ୍ରଭୁ ତୁମର ଏହି ଆଶୀର୍ବାଦ ଏବଂ ସୁରକ୍ଷାର ବାହୁଛାୟା ତଳେ ଆପରି ରଖ। ପ୍ରତ୍ୟେକ ଜୀବନରେ ତୁମର ମହତ ଇଚ୍ଛା ଅଭିମତ ପ୍ରଭୁ ତୁମେ ସଫଳ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମକୁ ଶାନ୍ତି ସାନ୍ତ୍ୱନା ଦିଅ। ତୁମରି ପଥରେ ଚାଲିବା ନିମନ୍ତେ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ପ୍ରଥମ କରନ୍ଥୀୟ ଶେଷ ପର୍ବ ଅର୍ଥାତ୍ ଷୋହଳ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି କରିନ୍ଥୀୟ ମଣ୍ଡଳୀ ପ୍ରତି ପ୍ରେରିତ ପାଉଲଙ୍କର ଶେଷ ପରାମର୍ଶ। ଏହି ପର୍ବରେ ଆମେ ସମ୍ପୂର୍ଣ୍ଣ ମଣ୍ଡଳୀଟିକୁ ଉପସ୍ଥାପିତ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ପ୍ରଥମତଃ ପାଉଲ ଜେରୁସାଲମରେ ଥିବା ଅଭାବଗ୍ରସ୍ତ ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହର ବିଷୟକୁ ନେଇ ଆଲୋଚନା କରନ୍ତି। ଏହାପରେ ସେ ଅନ୍ୟାନ୍ୟ ବିଷୟ ଆଲୋଚନା କରନ୍ତି। ସେ ସୁଯୋଗ ଓ ପ୍ରତିବନ୍ଧକ ବିଷୟ ନେଇ ମଧ୍ୟ ଆଲୋଚନା କରିବେ। ଜାଗି ରହି ପ୍ରାର୍ଥନା କରିବା ବିଷୟ ମଧ୍ୟ ଆଲୋଚନା କରିବେ। ମଣ୍ଡଳୀର ପରିଚାଳନା ସମ୍ପର୍କରେ, ଈଶ୍ୱରଙ୍କ ବାକ୍ୟର ପରୀକ୍ଷା ସମ୍ପର୍କରେ ଓ ମାଣ୍ଡଳିକ ବିଷୟ ନେଇ ମଧ୍ୟ ଆଲୋଚନା କରିବେ। ତେବେ ପ୍ରଥମେ ଆମେ ସେହି ଦାନ ସଂଗ୍ରହ ବିଷୟ ନେଇ କିଛି ଆଲୋଚନା କରିବା, ଯାହାକି ପ୍ରେରିତ ପାଉଲ ଏହି ପ୍ରଥମ କରନ୍ଥୀୟ ଷୋହଳ ପର୍ବର ପ୍ରଥମ ଚାରିପଦ ମଧ୍ୟରେ ପ୍ରକାଶ କରନ୍ତି। ଷୋହଳ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ ସମ୍ବନ୍ଧରେ ଯେପରି ମୁଁ ଗାଲାତିଆର ମଣ୍ଡଳୀ ସମୂହକୁ ଆଦେଶ ଦେଇଅଛି, ତୁମେମାନେ ମଧ୍ୟ ସେହିପରି କର। ପାଉଲ ଏଠାରେ ସେହି ଜେରୁସାଲମରେ ଥିବା ଅଭାବଗ୍ରସ୍ତ ସାଧୁମାନଙ୍କ ନିମନ୍ତେ ଦାନ ସଂଗ୍ରହ କରିବା ବିଷୟ ନେଇ ପ୍ରକାଶ କରନ୍ତି। ପାଉଲ ସେହି ଦାନ ସଂଗ୍ରହ ନେଇ ଏକ ପ୍ରଣାଳୀ ପ୍ରସ୍ତୁତ କରନ୍ତି, ଯେପରି ତାହାଙ୍କର ସେହି କରିନ୍ଥୀୟ ମଣ୍ଡଳୀକୁ ଯିବା ପୂର୍ବରୁ ସେମାନେ ଦାନ ସଂଗ୍ରହ କରି ରଖିଥିବେ। ଦୁଇ ପଦରେ ଲେଖା ଅଛି, ମୁଁ ଗଲେ ଯେପରି ଦାନ ସଂଗ୍ରହ କରିବାକୁ ପଡ଼ିବ ନାହିଁ, ଏଥିନିମନ୍ତେ ସପ୍ତାହର ପ୍ରଥମ ଦିନରେ ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ। ପାଉଲ ଏଠାରେ ସପ୍ତାହର ପ୍ରଥମ ଦିନ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। ସେ କହନ୍ତି, ଯଦି ତୁମେମାନେ ଈଶ୍ୱରଙ୍କର ଉପାସନା କରିବା ନିମନ୍ତେ ସପ୍ତାହର ପ୍ରଥମ ଦିନରେ ଏକତ୍ରିତ ନ ହୁଅ, ତାହେଲେ ତୁମେମାନେ ସେହିଦିନ ତୁମମାନଙ୍କର ଦାନ ସଂଗ୍ରହ କରିବା ନିମନ୍ତେ ଏକତ୍ରିତ ହେବ, ଯାହାକି ଉପାସନାର ଏକ ଅଂଶ। ପାଉଲ ସପ୍ତାହର ପ୍ରଥମ ଦିନରେ ଦାନ ସଂଗ୍ରହ କରିବା ନିମନ୍ତେ କହିବାର ତାତ୍ପର୍ଯ୍ୟ ହେଉଛି, ଏହି ଦିନ ଖ୍ରୀଷ୍ଟୀୟ ମଣ୍ଡଳୀ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କୃଷୀୟ ମୃତ୍ୟୁ ଓ ପୁନରୁତ୍ଥାନକୁ ସ୍ମରଣ କରିବା ନିମନ୍ତେ ସମବେତ ହେଉଥିଲେ, କାରଣ ସେ ସପ୍ତାହର ପ୍ରଥମ ଦିନରେ ମୃତ୍ୟୁରୁ ପୁନରୁଦ୍ଧିତ ହୋଇଥିଲେ, ଯାହାକି ରବିବାର ମାତ୍ର ବିଶ୍ରାମବାର ନୁହେଁ, କାରଣ ଯେହୁଦୀମାନେ ଶନିବାରକୁ ବିଶ୍ରାମ ଦିନ ବୋଲି ପାଳନ କରୁଥିଲେ। ପାଉଲ କହନ୍ତି, ତୁମେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ସୁବିଧା ଅନୁସାରେ ନିଜ ନିଜ ନିକଟରେ କିଛି କିଛି ସଞ୍ଚୟ କରି ରଖ। ସେ ଏଠାରେ ଦଶମାଂଶ କିମ୍ବା ନୈବେଦ୍ୟ ଆଣିବା ନେଇ କିଛି କହନ୍ତି ନାହିଁ, ମାତ୍ର ସେମାନେ ଆପଣା ଆପଣା ସୁବିଧା ଅନୁସାରେ କିଛି କିଛି ସଞ୍ଚୟ କରି ରଖିବାକୁ ଥିଲା, ଯେଉଁପରି ଭାବେ ଈଶ୍ୱର ସେମାନଙ୍କୁ ସମୃଦ୍ଧିଶାଳୀ କରାଇଥିଲେ, ଅର୍ଥାତ୍ ସେମାନେ ସେମାନଙ୍କର ସକ୍ଷମତାକୁ ନେଇ କିଛି କିଛି ସଞ୍ଚୟ କରି ରଖିବାକୁ ଥିଲା, ଯେପରି ପାଉଲ ସେମାନଙ୍କ ନିକଟକୁ ଆସିବା ସମୟରେ ତାହାଙ୍କୁ ଦାନ ସଂଗ୍ରହ କରିବାକୁ ନ ପଡ଼େ, କାରଣ ପାଉଲ ଚାହୁଁନଥିଲେ ଯେ ସେମାନଙ୍କ ଉପରେ ଅତ୍ୟଧିକ ଦାନ ସଂଗ୍ରହ ପ୍ରଣାଳୀର ଚାପ ପକାଇ ସେମାନଙ୍କ ସହିତ ତାହାଙ୍କର ସହଭାଗିତାର ବାସ୍ତବ ଅଭିମତକୁ କ୍ଷୁର୍ଣ୍ଣ କରିବା ପାଇଁ। ବାସ୍ତବରେ ଦାନ ସଂଗ୍ରହ କିପରି କରିବାକୁ ହୁଏ ତାହା ପାଉଲ ଏଠାରେ ପ୍ରକାଶ କରନ୍ତି। ତିନି ଓ ଚାରିପଦରେ ଏହିପରି ଲେଖା ଅଛି, ଆଉ ମୁଁ ଉପସ୍ଥିତ ହେଲେ ତୁମେମାନେ ଯେଉଁମାନଙ୍କୁ ଯୋଗ୍ୟ ମନେ କରିବ ମୁଁ ସେମାନଙ୍କୁ ପତ୍ର ଦେଇ ଜେରୁସାଲମକୁ ତୁମମାନଙ୍କ ଦାନ ଘେନିଯିବା ନିମନ୍ତେ ପ୍ରେରଣ କରିବି। ପୁଣି ଯଦି ମୋହର ମଧ୍ୟ ଯିବାର ଉପଯୁକ୍ତ ହୁଏ ତେବେ ସେମାନେ ମୋ ସାଙ୍ଗରେ ଯିବେ। ପାଉଲ ସେମାନଙ୍କୁ କହୁଛନ୍ତି ଯେ ସେମାନେ ଯେପରି ଏକ କମିଟି ଗଠନ କରନ୍ତି, ଯେପରି ସେମାନେ ପାଉଲଙ୍କ ସହିତ ସେହି ସଂଗୃହୀତ ଦାନ ଜେରୁସାଲମକୁ ନେଇକରି ଯାଆନ୍ତି, କାରଣ ଜଣେ ବ୍ୟକ୍ତି ଅପେକ୍ଷା ଅଧିକ ସଂଖ୍ୟକ ବ୍ୟକ୍ତି ସଂଗୃହୀତ ଦାନ ନିମନ୍ତେ ଦାୟିତ୍ୱ ବହନ କରିବା ଅଧିକ ଉତ୍ତମ, କିନ୍ତୁ ଜଣେ ବ୍ୟକ୍ତି ତାହା ତୁଲାଇବା ଉଚିତ ନୁହେଁ, କାରଣ ଅନେକ ସମୟରେ ମଧ୍ୟ ମନୁଷ୍ୟ ମନରେ କୌଣସି ପ୍ରକାର ଦୁର୍ବଳତା ଆସିପାରେ ସେହି ସମସ୍ତ ଅର୍ଥକୁ କେନ୍ଦ୍ର କରି। ତେଣୁକରି ପାଉଲ ଏଠାରେ ସେହି ଦାନ ସଂଗ୍ରହ କରିବା ନେଇ ଅତି ଉତ୍ତମ ଯୋଜନା ପ୍ରଣୟନ କରନ୍ତି, ଯେପରି ପ୍ରଭୁଙ୍କ ସେବା ଉଦ୍ଦେଶ୍ୟରେ ସଂଗୃହୀତ ହେଉଥିବା ଧନ ସଦ୍ଭାବରେ ବିନିଯୋଗ ହେବାକୁ ପାରେ। ପ୍ରିୟ ବନ୍ଧୁ, ଈଶ୍ୱର ଆପଣଙ୍କୁ କିପରି ଆଶୀର୍ବାଦ କରିଅଛନ୍ତି? ଆପଣ କ'ଣ ଈଶ୍ୱରଙ୍କ ନିମନ୍ତେ ସ୍ୱେଚ୍ଛାକୃତ ଭାବେ ମୁକ୍ତ ହସ୍ତରେ ଦାନ ଦେଉଛନ୍ତି? ଆପଣଙ୍କର ଦାନ କ'ଣ ଈଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣଯୋଗ୍ୟ? ମାତ୍ର ଈଶ୍ୱର ହୃଷ୍ଟଚିତ୍ତଦାତାକୁ ଭଲ ପାଆନ୍ତି। ପାଞ୍ଚ ଓ ଛଅ ପଦରେ ଏହିପରି ଲେଖା ଅଛି, କିନ୍ତୁ ମୁଁ ମାକିଦୋନିଆ ଦେଇ ଯାତ୍ରା କରିବା ପରେ ତୁମମାନଙ୍କ ନିକଟକୁ ଯିବି, ଯେଣୁ ମୁଁ ମାକିଦୋନିଆ ଦେଇଯିବି, ଆଉ ହୋଇପାରେ ତୁମମାନଙ୍କ ସାଙ୍ଗରେ କିଛି ସମୟ ରହିବି କିମ୍ବା ଶୀତକାଳ ମଧ୍ୟ ଯାପନ କରିବି, ଯେପରି ମୁଁ ଯେଉଁ ସ୍ଥାନକୁ ଯିବି ସେହି ସ୍ଥାନକୁ ଯିବା ପାଇଁ ତୁମ୍ଭେମାନେ ମୋତେ ବାଟ ବଳାଇଦେବ। ପାଉଲ ଏଠାରେ କହନ୍ତି ଯେପରି ମୁଁ ଯେଉଁ ସ୍ଥାନକୁ ଯିବି, ଅର୍ଥାତ୍ ପାଉଲ କେଉଁ ସ୍ଥାନକୁ ଯିବେ ତାହା ସେ ଜାଣନ୍ତି ନାହିଁ। ତେବେ ଏହାର ଅର୍ଥ ନୁହେଁ ଯେ ପାଉଲ ପ୍ରଭୁଙ୍କଠାରୁ ତାହାଙ୍କର ଯାତ୍ରା ନିମନ୍ତେ ଚାଳନା ନ ପାଇ ଯାତ୍ରା କରୁଥିଲେ, ମାତ୍ର ଏହାର ଅର୍ଥ ହେଉଛି ଯେ ସେ ସଦାସର୍ବଦା ପ୍ରଭୁଙ୍କଠାରୁ ଚାଳନା ଅପେକ୍ଷା କରୁଥିଲେ, କାରଣ ସେ ନିଜେ କହନ୍ତି ଯେ ପ୍ରଭୁ ତାହାଙ୍କର ସହିତରେ ରହି ତାହାଙ୍କୁ ଚାଳନା ଦିଅନ୍ତି। କାରଣ ସେ ସାତପଦରେ ଶେଷାଂଶରେ କହନ୍ତି ପ୍ରଭୁ ଅନୁମତି ଦେଲେ। ତେଣୁ ଦିନ ପ୍ରତିଦିନ ପାଉଲ ପ୍ରଭୁଙ୍କର ଚାଳନାକୁ ଅପେକ୍ଷା କରି ତଦନୁଯାୟୀ କାର୍ଯ୍ୟ କରୁଥିଲେ। ସାତପଦରେ ଲେଖା ଅଛି, କାରଣ ଏଥର ବାଟରେ ଯିବା ସମୟରେ ତୁମମାନଙ୍କ ସହିତ ସାକ୍ଷାତ କରିବାକୁ ମୁଁ ଇଚ୍ଛା କରୁନାହିଁ, ଯେଣୁ ପ୍ରଭୁ ଅନୁମତି ଦେଲେ ତୁମମାନଙ୍କ ସାଙ୍ଗରେ କିଛି କାଳ ରହିବାକୁ ଆଶା କରୁଅଛି। ପାଉଲଠାରେ କହନ୍ତି ଯେ ସେ କରିନ୍ଥକୁ ଯିବା ନିମନ୍ତେ ଯୋଜନା କରୁଛନ୍ତି, ମାତ୍ର ପ୍ରଭୁଙ୍କର ଯଦି ଇଚ୍ଛା ଥାଏ ଓ ସେ ଯଦି ଅନୁମତି ଦିଅନ୍ତି ତାହେଲେ ସେ ଯାଇପାରନ୍ତି। ଏଥିରୁ ଆମେ ଏହି ଶିକ୍ଷା ପାଉଛୁ ଯେ ଆମେ ଆମର ସମସ୍ତ ଯୋଜନାରେ ଈଶ୍ୱରଙ୍କ ଇଚ୍ଛାକୁ ମୁଖ୍ୟ ସ୍ଥାନ ଦେବାକୁ ହେବ। ଆମେ ଯୋଜନା କରିପାରୁ, ମାତ୍ର ଏହା ଯେପରି ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ ନ ହୁଏ। ପାଉଲ ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ପ୍ରଚାର ଯାତ୍ରା କରୁଥିଲେ, ମାତ୍ର ନିଜର ଇଚ୍ଛା ଅନୁଯାୟୀ ନୁହେଁ। ସେ ସଦାସର୍ବଦା ପ୍ରଭୁଙ୍କର ଚାଳନାକୁ ଅପେକ୍ଷା କରୁଥିଲେ। ପ୍ରଭୁ ତାହାଙ୍କୁ ଯେଉଁପରି ଭାବେ ଚାଳନା ଦେଉଥିଲେ ସେ ସେହିପରି ଭାବେ ଯାତ୍ରା କରୁଥିଲେ। ପ୍ରେରିତ ପୁସ୍ତକରେ ଆମେ ଦେଖୁ ଯେ ପ୍ରଭୁ କିପରି ତାହାଙ୍କୁ ତାହାଙ୍କର ଦ୍ୱିତୀୟ ପ୍ରଚାର ଯାତ୍ରାରେ ବୁଲାଣିଆ ପଥ ଦେଇ କଢ଼ାଇ ନେଇଥିଲେ। ପାଉଲ ଏସିଆ ମହାଦେଶକୁ ପ୍ରଚାର କରିବା ନିମନ୍ତେ ଯାଉଥିଲେ, ମାତ୍ର ଈଶ୍ୱରଙ୍କ ଆତ୍ମା ତାହାଙ୍କୁ ୟୁରୋପକୁ ପଠାଇଥିଲେ। ସେ ଜାଣିନଥିଲେ ଯେ ସେ ୟୁରୋପକୁ ଯାଉଅଛନ୍ତି ବୋଲି। ସେହି ୟୁରୋପ ମହାଦେଶ ନିମନ୍ତେ ତାହାଙ୍କର ଦର୍ଶନ ମଧ୍ୟ ନଥିଲା, ମାତ୍ର ସେ ପବିତ୍ର ଆତ୍ମାଙ୍କର ଚାଳନା ଅନୁଯାୟୀ ସେହି ସ୍ଥାନକୁ ଗଲେ। ଷୋହଳ ପର୍ବର 8-9 ପଦରେ ଲେଖା ଅଛି, କିନ୍ତୁ ମୁଁ ପେଣ୍ଟିକଷ୍ଟ ପର୍ଯ୍ୟନ୍ତ ଏଫିସରେ ରହିବି, କାରଣ ଫଳପ୍ରଦ କାର୍ଯ୍ୟ ନିମନ୍ତେ ମୋ ପାଇଁ ପ୍ରଶସ୍ତ ଦ୍ୱାର ଉନ୍ମୁକ୍ତ ରହିଅଛି, ବିପକ୍ଷମାନେ ମଧ୍ୟ ଅନେକ ଅଛନ୍ତି। ତାହା ହିଁ ଥିଲା ତାହାଙ୍କର ଯୋଜନା, ଯେପରି ସେ ଏଫିସରେ ଫଳପ୍ରଦ କାର୍ଯ୍ୟ ସାଧନ କରିପାରନ୍ତି। ଯେହେତୁ ସେହି ଏଫିସରେ ପ୍ରଚାର କାର୍ଯ୍ୟ ନିମନ୍ତେ ଦ୍ୱାର ଉନ୍ମୁକ୍ତ ଥିଲା, ଏଥିସହିତ ମଧ୍ୟ ବିପକ୍ଷମାନେ ରହିଥିଲେ ସେହି ପ୍ରଚାର କାର୍ଯ୍ୟରେ ବାଧା ଦେବା ନିମନ୍ତେ। ଆଜି ମଧ୍ୟ ଏହା ଘଟୁଅଛି, ଯେକୌଣସି ବ୍ୟକ୍ତି ଯିଏକି ଈଶ୍ୱରଙ୍କ ବାକ୍ୟ ନିମନ୍ତେ ଛିଡ଼ା ହୁଏ ତାହାର ଅନେକ ଶତ୍ରୁ ଥାନ୍ତି। ତାହା ହିଁ ଥିଲା ପାଉଲଙ୍କର ଅନୁଭୂତି, କିନ୍ତୁ ସେ ଯାହା ହେଉନା କାହିଁକି ଏହିପରି ପ୍ରତିବନ୍ଧକ ସତ୍ତ୍ୱେ ମଧ୍ୟ ପ୍ରଭୁ ଦ୍ୱାର ଉନ୍ମୁକ୍ତ ରଖିଥାନ୍ତି, ଓ କୌଣସି ବ୍ୟକ୍ତି ସେହି ଦ୍ୱାରକୁ ବନ୍ଦ କରିଦେଇପାରେ ନା ଯେପର୍ଯ୍ୟନ୍ତ ପ୍ରଭୁ ତାହା ନ ଘଟାଇଛନ୍ତି। ତେଣୁକରି ପାଉଲ ପ୍ରଭୁଙ୍କଠାରେ ରହି ଓ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରି ଅତ୍ୟନ୍ତ ଆନନ୍ଦିତ ଅଟନ୍ତି। ଯଦି ପ୍ରଭୁ ଚାହାନ୍ତି ଯେ ସେ କରିନ୍ଥକୁ ଯାଆନ୍ତୁ ବୋଲି, ତାହେଲେ ସେ ମଧ୍ୟ କରିନ୍ଥକୁ ଯିବେ। ବର୍ତ୍ତମାନ ଆମେ କରିନ୍ଥୀୟ ମଣ୍ଡଳୀର ବ୍ୟକ୍ତିଗତ ବ୍ୟାପାର ମଧ୍ୟକୁ ଆସିବା। ଏହି ଲୋକମାନେ ଯେଉଁମାନେ କି କରିନ୍ଥୀୟ ନଗରୀରେ ବସବାସ କରୁଥିଲେ, ଆଉ ଏହି କରିନ୍ଥୀୟ ସବୁଠାରୁ ଦୁଷ୍ଟ ନଗରୀ ଥିଲା ଓ ସମସ୍ତ ପ୍ରକାର ଅନୀତିକର କାର୍ଯ୍ୟରେ ଭରପୁର ଥିଲା। ସେମାନେ ଯୌନଗତ ପାପ ସମ୍ପର୍କରେ ଅଧିକ କିଛି ଜାଣିଥିଲେ, କିନ୍ତୁ ତଥାପି ସେମାନଙ୍କ ମଧ୍ୟରେ ଅନେକ ଥିଲେ ଯେଉଁମାନେ କି ପ୍ରଭୁ ଯୀଶୁଙ୍କୁ ଜାଣିଥିଲେ ଓ ତାହାଙ୍କ ନିମନ୍ତେ ଜୀବନଯାପନ କରିଥିଲେ। ସେମାନେ ଜଗତଠାରୁ ଦୂରରେ ରହିଥିଲେ। 10-11 ପଦରେ ଏହିପରି ଲେଖା ଅଛି, ଯଦି ତିମୋଥି ଯାଆନ୍ତି ତେବେ ଯେପରି ନିର୍ଭୟରେ ତୁମମାନଙ୍କ ମଧ୍ୟରେ ରୁହନ୍ତି ସେ ବିଷୟରେ ମନୋଯୋଗ କର, କାରଣ ମୁଁ ଯେପରି ସେ ମଧ୍ୟ ସେହିପରି ପ୍ରଭୁଙ୍କ କାର୍ଯ୍ୟ କରନ୍ତି। ଏଣୁ କେହି ତାଙ୍କୁ ତୁଚ୍ଛ ଜ୍ଞାନ ନ କରୁ, କିନ୍ତୁ ସେ ଯେପରି ମୋ ନିକଟକୁ ଆସିପାରନ୍ତି ଏଥିପାଇଁ ତାଙ୍କୁ ଶାନ୍ତିରେ ବାଟ ବଳାଇ ଦିଅ, କାରଣ ସେ ଭାଇମାନଙ୍କ ସହିତ ଆସିବେ ବୋଲି ମୁଁ ଅପେକ୍ଷାରେ ଅଛି। ସେମାନେ କାହିଁକି ତିମୋଥିଙ୍କୁ ତୁଚ୍ଛ ଜ୍ଞାନ କରିବେ? ପାଉଲ ଏହି ବିଷୟ ନେଇ 1 ତିମୋଥି 4:12 ଲେଖନ୍ତି, ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମକୁ ତୁଚ୍ଛ ନ କରୁ, ତେଣୁକରି ସେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିକଟକୁ ଲେଖନ୍ତି, ଯଦିଓ ତିମୋଥି ଯୁବକ ଅବସ୍ଥାରେ ଅଛନ୍ତି, ମାତ୍ର ତଥାପି ତୁମେମାନେ ତାହାଙ୍କୁ ଗ୍ରହଣ କର, ସେ ଈଶ୍ୱରଙ୍କ ବାକ୍ୟ ପ୍ରଚାରକ। ବାରପଦରେ ଲେଖା ଅଛି, କିନ୍ତୁ ଭ୍ରାତା ଆପଲଙ୍କ ସମ୍ବନ୍ଧରେ କହୁଅଛି, ଭାଇମାନଙ୍କ ସହିତ ତୁମମାନଙ୍କ ନିକଟକୁ ଯିବା ପାଇଁ ମୁଁ ତାଙ୍କୁ ବହୁତ ଅନୁରୋଧ କଲି, କିନ୍ତୁ ଏବେ ଯିବାକୁ ତାଙ୍କର ଆଦୌ ଇଚ୍ଛା ନାହିଁ, ମାତ୍ର ସୁଯୋଗ ପାଇଲେ ସେ ଯିବେ। ଆପଣ ଦେଖନ୍ତୁ, ପାଉଲ ଆପଲ ଓ ପିତରଙ୍କୁ ନେଇ କରିନ୍ଥୀୟ ମଣ୍ଡଳୀରେ ବିଭେଦ ସୃଷ୍ଟି ହୋଇଥିଲା, ଓ ସେ ପରିଷ୍କାର ଭାବେ ଜଣାନ୍ତି ଯେ ସେମାନେ ଏକତ୍ର ପ୍ରଭୁଙ୍କର ସେବା କରୁଅଛନ୍ତି। ସେମାନଙ୍କୁ ସାନ୍ତ୍ୱନା ଦେଇ କହନ୍ତି ଯେ ଆପଲ ପରବର୍ତ୍ତୀ ସମୟରେ ସେମାନଙ୍କ ସହିତ ସାକ୍ଷାତ କରିବାକୁ ଆସିବେ। 13-14 ପଦ ମଧ୍ୟରେ ଏପରି ଲେଖା ଅଛି, ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ, ତୁମମାନଙ୍କର ସମସ୍ତ କର୍ମ ପ୍ରେମରେ ସାଧିତ ହେଉ। ବାସ୍ତବରେ ଏହି ବାକ୍ୟସବୁ ବର୍ତ୍ତମାନର ସମୟ ପାଇଁ ଅତି ପ୍ରଯୁଜ୍ୟ। ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସରେ ସ୍ଥିର ରହିବାକୁ ହେବ, ସାହସିକ ହୋଇ ବଳବାନ ହେବାକୁ ହେବ, ଓ ପ୍ରେମରେ ସବୁକିଛି କରିବାକୁ ହେବ। ପାଉଲ ସେମାନଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହେବା ନିମନ୍ତେ ପରାମର୍ଶ ଦିଅନ୍ତି। 16:15-16 ପଦରେ ଏହିପରି ଲେଖା ଅଛି, ହେ ଭାଇମାନେ, ସ୍ତିଫାନଙ୍କ ପରିଜନ ବର୍ଗ ଯେ ଆଖାୟାର ପ୍ରଥମ ଫଳ ସ୍ୱରୂପ ପୁଣି ସାଧୁମାନଙ୍କ ସେବାରେ ବ୍ରତୀ ହୋଇଅଛନ୍ତି, ଏହା ତୁମ୍ଭେମାନେ ଜାଣ। ଏହି ପ୍ରକାର ଲୋକମାନଙ୍କର ପୁଣି ପ୍ରତ୍ୟେକ ସହକର୍ମୀ ଓ ପରିଶ୍ରମୀ ଲୋକଙ୍କର ବଶୀଭୂତ ହୁଅ। ତୁମ୍ଭମାନଙ୍କୁ ଏହି ଅନୁରୋଧ କରୁଅଛି। ଦେଖନ୍ତୁ, ଏହି ଲୋକମାନେ ସାଧୁମାନଙ୍କ ସେବାରେ ବ୍ରତୀ ଥିଲେ, ତାହା ଥିଲା ଏକ ମହାନ କାର୍ଯ୍ୟ। ସେ ସେହି କରିନ୍ଥୀୟମାନଙ୍କୁ ଅନୁରୋଧ କରନ୍ତି ଯେ ଯେଉଁମାନେ ସେମାନଙ୍କର ସେବା କରିବାକୁ ଆସୁଅଛନ୍ତି ସେମାନେ ଯେପରି ସେମାନଙ୍କର ବଶୀଭୂତ ହୋଇ ରୁହନ୍ତି। 17 ପଦରେ ଲେଖା ଅଛି, ସ୍ତିଫାନା, ଫର୍ତ୍ତୁନାଥ ଓ ଆଖାଇକଙ୍କ ଆଗମନରେ ମୁଁ ଆନନ୍ଦ କରୁଅଛି, କାରଣ ତୁମମାନଙ୍କ ଅନୁପସ୍ଥିତି ହେତୁ ମୋର ଯେଉଁ ଅଭାବ ଥିଲା ତାହା ସେମାନେ ପୂରଣ କରିଅଛନ୍ତି। ସେମାନେ କରିନ୍ଥୀୟ ମଣ୍ଡଳୀରୁ ସେହି ପତ୍ର ଆଣି ପାଉଲଙ୍କୁ ଦେବା ସଙ୍ଗେ ସଙ୍ଗେ ତାହାଙ୍କର ଅଭାବ ମଧ୍ୟ ପୂରଣ କଲେ। ପାଉଲ ସେହି କରିନ୍ଥର ବିଶ୍ୱାସୀମାନଙ୍କୁ କହନ୍ତି ଯେ ଏହି ତିନିଜଣ ଖ୍ରୀଷ୍ଟ ବିଶ୍ୱାସୀ ଏତେ ଚମତ୍କାର ଥିଲେ ଯେ ସେମାନେ ସମଗ୍ର ମଣ୍ଡଳୀ ନିମନ୍ତେ ସାହାଯ୍ୟ ସ୍ୱରୂପ ଥିଲେ। 18 ପଦରେ ଲେଖା ଅଛି, ତେଣୁ ସେମାନେ ମୋହର ଓ ତୁମ୍ଭମାନଙ୍କ ଆତ୍ମାକୁ ସଞ୍ଜୀବିତ କରିଅଛନ୍ତି, ଅତଏବ ତୁମ୍ଭେମାନେ ଏହି ପ୍ରକାର ଲୋକମାନଙ୍କୁ ଯୋଗ୍ୟ ଜାଣି ମାନ୍ୟ କର। ପାଉଲ ଏଠାରେ କହୁଅଛନ୍ତି, ଯେତେବେଳେ ଏହି ଖ୍ରୀଷ୍ଟ ବିଶ୍ୱାସୀମାନେ ସେମାନଙ୍କର ନିଜ ସ୍ଥାନକୁ ବାହୁଡ଼ି ଯାଆନ୍ତି, ସେତେବେଳେ ତୁମେମାନେ ସେମାନଙ୍କୁ ସମ୍ମାନ କର ଓ ଧନ୍ୟବାଦ ଦିଅ। 19 ପଦରେ ଲେଖା ଅଛି, ଆସିଆର ମଣ୍ଡଳୀ ସମୂହ ତୁମମାନଙ୍କୁ ନମସ୍କାର ଜଣାଉଛନ୍ତି, ଆକ୍ୱିଲା ଓ ପ୍ରିସ୍କା ସେମାନଙ୍କ ଗୃହସ୍ଥିତ ମଣ୍ଡଳୀ ସହିତ ପ୍ରଭୁଙ୍କଠାରେ ତୁମମାନଙ୍କୁ ବହୁତ ବହୁତ ନମସ୍କାର ଜଣାଉଅଛନ୍ତି। ତାହା ହିଁ ହେଉଛି ସ୍ଥାନ ଯେଉଁଠାରେ ଅନେକ ଲୋକ ଖ୍ରୀଷ୍ଟଙ୍କର ପରିଚୟ ପାଇଥିଲେ। 20 ପଦରେ ଲେଖା ଅଛି, ଭାଇମାନେ ସମସ୍ତେ ତୁମମାନଙ୍କୁ ନମସ୍କାର ଜଣାଉଛନ୍ତି, ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ପ୍ରକୃତିରେ କ'ଣ ଏହା ଚୁମ୍ବନ ଦେବାକୁ ସମର୍ଥନ କରେ? ହଁ, ପ୍ରକୃତରେ ଏହା କରେ ଯଦି ଏହା ପବିତ୍ର ଚୁମ୍ବନ ହୋଇଥାଏ। 16:21 ପଦରେ ଲେଖା ଅଛି, ମୁଁ ପାଉଲ ନିଜ ହାତରେ ଲେଖି ନମସ୍କାର ଜଣାଉଅଛି। ଏହାର ଅର୍ଥ ପାଉଲ ଏହି ସମସ୍ତ ବିଷୟ ପ୍ରକାଶ କରି ଲେଖାଇଲେ ଓ ତହିଁରେ ସ୍ୱାକ୍ଷର କଲେ। 22 ପଦରେ ଲେଖା ଅଛି, ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ ତେବେ ସେ ସାପଗ୍ରସ୍ତ ହେଉ। ପ୍ରଭୁ ଯୀଶୁ ଶ୍ରୀମନ ପିତରଙ୍କୁ ପଚାରିଲେ, ପିତର, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ? ତାହା ହିଁ ପ୍ରଭୁ ଆଜି ଆମ ପ୍ରତ୍ୟେକଙ୍କୁ ପଚାରନ୍ତି, ହେ ପୁଅ, ହେ ଝିଅ, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ? ପାଉଲ କହନ୍ତି, ଯଦି କେହି ପ୍ରଭୁଙ୍କୁ ପ୍ରେମ ନ କରେ ତାହେଲେ ସେ ସାପଗ୍ରସ୍ତ ହେଉ, ଅର୍ଥାତ୍ ସେ ଅଭିଶପ୍ତ ହେଉ। ପ୍ରିୟ ବନ୍ଧୁ, ପ୍ରଭୁଙ୍କୁ ଯଦି ଆମେ ପ୍ରେମ ନ କରୁ ତାହେଲେ ଆମେ ସାପଗ୍ରସ୍ତ ହେବା। ଆଜି କ'ଣ ପ୍ରଭୁଙ୍କ ପ୍ରତି ଆମମାନଙ୍କର ବାସ୍ତବ ପ୍ରେମ ରହିଛି? ପ୍ରଭୁଙ୍କୁ କ'ଣ ଆଜି ଆମେ ବାସ୍ତବରେ ପ୍ରେମ କରୁ? ମାତ୍ର ପ୍ରଭୁ ଚାହାନ୍ତି ଆମେ ଯେପରି ତାହାଙ୍କୁ ପ୍ରେମ କରୁ, ଯେହେତୁ ସେ ଆମମାନଙ୍କୁ ପ୍ରେମ କରିଅଛନ୍ତି, ଏବଂ ସେ ଚାହାନ୍ତି ଯେପରି ଆମମାନେ ପରସ୍ପରକୁ ମଧ୍ୟ ସେହି ଖ୍ରୀଷ୍ଟୀୟ ପ୍ରେମରେ ପ୍ରେମ କରୁ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଏବଂ ବିଶ୍ୱାସିନୀମାନଙ୍କର ଜୀବନରେ ପ୍ରେମର ଅଭାବ ଦେଖାଯାଏ। କେବଳ ମୁଖରେ ଆମେ ପ୍ରେମ ପ୍ରେମ ବୋଲି କହୁ, ମାତ୍ର ଅନ୍ତରରେ ଆମମାନଙ୍କର ବାସ୍ତବ ପ୍ରେମ ନଥାଏ। ପ୍ରିୟ ବନ୍ଧୁ, ଯଦି ଆମେ ଜଗତକୁ ପ୍ରେମ କରୁ ତାହେଲେ ଆମେ ପ୍ରଭୁଙ୍କୁ ପ୍ରେମ କରିପାରିବା ନାହିଁ। ଆଉ ଯଦି ଆମେ ପ୍ରଭୁଙ୍କୁ ପ୍ରେମ କରୁ ତାହେଲେ ଆମେ ଜଗତକୁ ପ୍ରେମ କରିପାରିବା ନାହିଁ। କିନ୍ତୁ ଜଗତକୁ ପ୍ରେମ କରିବା ଅପେକ୍ଷା ପ୍ରଭୁଙ୍କୁ ପ୍ରେମ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏବଂ ଗୌରବର ବିଷୟ। ଆଉ ଯେଉଁମାନେ ପ୍ରଭୁଙ୍କୁ ପ୍ରେମ କରନ୍ତି, ପ୍ରଭୁ ମଧ୍ୟ ସେମାନଙ୍କୁ ପ୍ରେମ କରନ୍ତି, ପ୍ରଭୁ ମଧ୍ୟ ସେମାନଙ୍କ ସହିତ ରୁହନ୍ତି, ପ୍ରଭୁ ମଧ୍ୟ ସେମାନଙ୍କର ସମସ୍ତ ବିଷୟରେ ସେମାନଙ୍କୁ ଆଶୀର୍ବାଦ କରନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତି। ବାସ୍ତବରେ ସେହି ପ୍ରଭୁଙ୍କ ପ୍ରତି ଆମମାନଙ୍କର ପ୍ରେମ ରହିବା ଆବଶ୍ୟକ। ଏହାପରେ 23 ଓ 24 ପଦରେ ଏହିପରି ଲେଖା ଅଛି, ମାରାନାଥା, ପ୍ରଭୁ ଯୀଶୁଙ୍କ ଅନୁଗ୍ରହ ତୁମମାନଙ୍କ ସହବର୍ତ୍ତୀ ହେଉ। ଖ୍ରୀଷ୍ଟ ଯୀଶୁଙ୍କଠାରେ ମୋହର ପ୍ରେମ ତୁମ ସମସ୍ତଙ୍କ ସହବର୍ତ୍ତୀ। ମାରାନାଥାର ଅର୍ଥ ହେଉଛି, ହେ ଆମ୍ଭମାନଙ୍କ ପ୍ରଭୁ ଆସ। ପ୍ରିୟ ବନ୍ଧୁ, ଯଦି ଆପଣ ପ୍ରଭୁ ଯୀଶୁଙ୍କୁ ପ୍ରେମ କରନ୍ତି ତାହେଲେ ଆପଣ ତାହାଙ୍କର ସାଧୁମାନଙ୍କୁ ମଧ୍ୟ ପ୍ରେମ କରିବେ। ଏହି ପତ୍ରଟି ପ୍ରେମରେ ସମାପ୍ତ ହୁଏ। ପାଉଲ ପ୍ରଭୁଙ୍କୁ ପ୍ରେମ କରିବା ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି। ଆମେ କାହିଁକି ପ୍ରଭୁଙ୍କୁ ପ୍ରେମ କରିବା ଉଚିତ? ଯେହେତୁ ସେ ଆମମାନଙ୍କୁ ପ୍ରଥମରେ ପ୍ରେମ କରନ୍ତି ଓ ସେ ଆମମାନଙ୍କ ନିମନ୍ତେ ଆପଣଙ୍କର ପ୍ରାଣ ଦେଇଛନ୍ତି, ତେଣୁକରି ଆମେମାନେ ତାହାଙ୍କୁ ଆମମାନଙ୍କର ଏହି ହୃଦୟ ମଧ୍ୟକୁ ଆହ୍ୱାନ କରିବାକୁ ହେବ ଓ ଆମମାନଙ୍କ ହୃଦୟ ମଧ୍ୟରେ ସ୍ଥାନ ଦେଇ ତାହାଙ୍କୁ ପ୍ରେମ କରିବାକୁ ହେବ। ତାହେଲେ ଆମେ ଈଶ୍ୱରଙ୍କ ଆଶୀର୍ବାଦ ତଥା ଅନୁଗ୍ରହର ଅଧିକାରୀ ହୋଇପାରିବା। ତେଣୁ ଆସୁ ଆମେ ଖ୍ରୀଷ୍ଟଙ୍କୁ ପ୍ରେମ କରି ତାହାଙ୍କ ସହ ସଂଯୁକ୍ତ ହେଉ ଓ ସାଧୁମାନଙ୍କର ବା ତାହାଙ୍କ ସେବକମାନଙ୍କର ଅଭାବ ପୂରଣରେ ବ୍ରତୀ ହେଉ। ସେମାନଙ୍କୁ ପ୍ରେମ କରୁ, କାରଣ ସେମାନଙ୍କୁ ପ୍ରେମ କରିବା ଅର୍ଥ ଖ୍ରୀଷ୍ଟଙ୍କୁ ପ୍ରେମ କରିବା ଓ ଖ୍ରୀଷ୍ଟଙ୍କୁ ପ୍ରେମ କରିବା ଅର୍ଥ ଈଶ୍ୱରଙ୍କୁ ପ୍ରେମ କରିବା। ତାହେଲେ ଆମେ ଖ୍ରୀଷ୍ଟଙ୍କର ହେବା ସଙ୍ଗେ ସଙ୍ଗେ ପିତା ଈଶ୍ୱରଙ୍କର ସନ୍ତୋଷ ଭାଜନ ହୋଇପାରିବା। ତେଣୁ ପ୍ରିୟ ବନ୍ଧୁ, ଆଜି ଆମେ କାହାକୁ ପ୍ରେମ କରୁଅଛୁ? ଏହି ପ୍ରଶ୍ନ ଆଜି ଆମେ ପ୍ରତ୍ୟେକ ନିଜ ନିଜକୁ କରିବା ଏବଂ ଆମମାନଙ୍କର ଜୀବନକୁ ଆମେ ସମୀକ୍ଷା କରିବା ଯେ ବାସ୍ତବରେ ମୁଁ କ'ଣ ଈଶ୍ୱରଙ୍କୁ ପ୍ରେମ କରିପାରୁଛି, ମୁଁ କ'ଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ପ୍ରେମ କରିପାରୁଛି, ଯେଉଁ ପ୍ରଭୁ ଯୀଶୁଖ୍ରୀଷ୍ଟ ମୋ ପାଇଁ ନିଜର ଜୀବନ ଦେଲେ, ନିଜର ପବିତ୍ର ରକ୍ତ ଦେଲେ, ମୋ ପାଇଁ ମୃତ୍ୟୁବରଣ କଲେ, ମୋ ପାଇଁ ନିର୍ଯାତନା ସହିଲେ, ନିନ୍ଦା ସହିଲେ, ତାଡ଼ନା ସହିଲେ, ଆଉ ସେହି ପ୍ରଭୁଙ୍କୁ କ'ଣ ମୁଁ ପ୍ରେମ କରିପାରୁଛି? କେବା ମୁଁ କ'ଣ ତାହାଙ୍କର ସେବକ ସେବିକାମାନଙ୍କୁ ପ୍ରେମ କରିପାରୁଛି? ମୁଁ କ'ଣ ତାହାଙ୍କର ସହଭାଗିତା ମଧ୍ୟରେ ତାହାଙ୍କର ଦାସଦାସୀମାନଙ୍କ ସହିତ ପ୍ରେମରେ ସମ୍ପର୍କ ସ୍ଥାପନ କରିପାରୁଛି? ଯଦି ଏହି ପ୍ରେମର ଅଭାବ ଆମମାନଙ୍କ ଜୀବନ ରହିଅଛି ତାହେଲେ ଆମେ ପ୍ରଭୁଙ୍କର ହେଲେ ମଧ୍ୟ, ପ୍ରଭୁଙ୍କର ସେବା ଉପାସନା କଲେ ମଧ୍ୟ, ପ୍ରଭୁଙ୍କର କାର୍ଯ୍ୟ କଲେ ମଧ୍ୟ, ଆମେ ପ୍ରଭୁଙ୍କର ବାକ୍ୟ ପ୍ରଚାର କଲେ ମଧ୍ୟ ଆମେ କେବେ ହେଲେ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବା ନାହିଁ। ପ୍ରଭୁ ଚାହାନ୍ତି ଆମମାନଙ୍କ ଜୀବନରୁ ସେହି ପ୍ରେମ, କାରଣ ସେ କହନ୍ତି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର। ଖ୍ରୀଷ୍ଟଙ୍କର ପ୍ରେମ ନିଃସ୍ୱାର୍ଥପର ପ୍ରେମ, ଅନାବିଳ ପ୍ରେମ, ଏବଂ ତାହାଙ୍କର ପ୍ରେମ ଏକ କ୍ଷମଣୀୟ ପ୍ରେମ। ତେଣୁ ପ୍ରିୟ ବନ୍ଧୁ, ମୋର ଅନୁରୋଧ, ଆମେ ପ୍ରତ୍ୟେକ ପରସ୍ପରକୁ ଖ୍ରୀଷ୍ଟୀୟ ପ୍ରେମରେ ପ୍ରେମ କରୁ। ପ୍ରଭୁ ଯୀଶୁ ଜଗତକୁ ପ୍ରେମ କଲେ, ସମଗ୍ର ମାନବଜାତିକୁ ପ୍ରେମ କରି ସମଗ୍ର ମାନବଜାତି ନିମନ୍ତେ ଆପଣାର ପ୍ରାଣ ଦେଲେ। ସେ ପାପ ନ କଲେ ସୁଦ୍ଧା ପାପୀ ବୋଲି ବିଚାରିତ ହେଲେ, ମାତ୍ର ସେ କୌଣସି ପାପ କରିନଥିଲେ। ସେ ନିଷ୍ପାପ ନିଷ୍କଳଙ୍କ ପୁରୁଷ ଥିଲେ, କିନ୍ତୁ ତଥାପି ସେ ଆମମାନଙ୍କ ନିମନ୍ତେ ଅପମାନିତ ହେଲେ, ତୁଚ୍ଛୀକୃତ ହେଲେ। ଶେଷରେ ସେ ସେହି କ୍ରୁଶରେ ଟଙ୍ଗାଗଲେ। କିନ୍ତୁ ଆଜି ଆମମାନେ ପ୍ରଭୁ ଯୀଶୁଙ୍କର ସେହି ପ୍ରେମର ପ୍ରତିବଦଳରେ ଆମମାନେ ତାହାଙ୍କୁ କ'ଣ ଦେଉଛୁ? କିନ୍ତୁ ସେ କହୁଅଛନ୍ତି, ମୁଁ ଯେପରି ତୁମମାନଙ୍କୁ ପ୍ରେମ କରିଅଛି, ତୁମେମାନେ ସେହିପରି ପରସ୍ପରକୁ ପ୍ରେମ କର। ଆଜି ପରିବାର ମଧ୍ୟରେ ବା ସମାଜ ମଧ୍ୟରେ ବା ମଣ୍ଡଳୀ ମଧ୍ୟରେ ଆମ ପରସ୍ପର ମଧ୍ୟରେ କି ପ୍ରକାର ପ୍ରେମ ରହିଅଛି? ଆଜି ଆମମାନେ କ'ଣ ସେ ପ୍ରକାର ନିଃସ୍ୱାର୍ଥପର ପ୍ରେମ କରିପାରୁଛୁ କି? ସେ ପ୍ରକାର ନିଷ୍କପଟ ପ୍ରେମ କ'ଣ କରିପାରୁଛୁ କି? କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ପରସ୍ପରକୁ ସେହିପରି ନିଷ୍କପଟ ପ୍ରେମରେ ପ୍ରେମ କରୁ। ଯଦି ବା ଆମମାନଙ୍କ ପ୍ରତି କିଏ କ୍ଷତି ଘଟାଏ, ଆମମାନେ ତାହାକୁ ପ୍ରେମ କରିବାକୁ ହେବ। ପ୍ରଭୁ ଯୀଶୁ କହନ୍ତି, ଶତ୍ରୁକୁ ପ୍ରେମ କର। ପ୍ରଭୁ ଚାହାନ୍ତି ଯେପରି ଆମମାନେ ପ୍ରତ୍ୟେକ ସେହିପରି ପ୍ରେମରେ ଆଚରଣ କରୁ, ତାହେଲେ ଆମମାନଙ୍କ ଜୀବନ ଦ୍ୱାରା ପ୍ରଭୁ ଗୌରବାନ୍ୱିତ ହୋଇପାରିବେ, ପ୍ରଭୁଙ୍କର ଅଭିମତ ସଫଳ ହୋଇପାରିବ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকে আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু, odia.ttb@radio882.com। তেবে আজি পাই এইখানে রাখুছু। প্রভু যীশু আপনকো আশীর্বাদ করন্তু। নমস্কার।
মৃত্যুঞ্জয় পথে সজা।